ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦିନିକିଆ ଦେବଗଡ଼ ଜିଲ୍ଲା ଗସ୍ତତି ଆସିକରି ଭିନ୍ ଭିନ୍ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ କରିବେ। ଦେବଗଡ଼ ନୂଆ ବାଲିରୋଇଠାରେ ତିଆରି ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂଆ କୋଠା ଉଦ୍ଘାଟନ କରିକି ଜିଲ୍ଲାବାସୀଙ୍କୁ ଉଦ୍ବୋଧନ ଦେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ବହୁଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ ଆର୍ ଶିଳାନ୍ୟାସ କରିବାର ସହିତ ଶୂନ୍ୟ ଦୁର୍ଘଟଣା ଦିବସର ଶୁଭାରମ୍ଭ କରିବେ। ଲୋକସେବା ଭବନ ସମ୍ମିଳନୀ କକ୍ଷଠାରେ ହେବାର୍କେ ଥିବା ଏହି କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ନିଗମ ତରଫୁ ପୁରୀ ଭୁବନେଶ୍ୱର ଭବାନୀପାଟଣା ଆଉ ରାଇଘରଠାରୁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ବସ୍ ସେବାର ଶୁଭାରମ୍ଭ କରିବେ। ଆଇବାକାଲଠାରୁ ଧାରିତ ଜାଗାରୁ ଦେଶର ଭିନ୍ ଭିନ୍ ଜାଗାକେ ଏହି ବସ୍ମାନ ଚଳାଚଳ କରବା। ଭୁବନେଶ୍ୱର ଲୋକସେବା ଭବନଠାରେ ପଞ୍ଚାୟତିରାଜ ଆଉ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ କଲାକାଲ ବିଭାଗର ଭିନ୍ ଭିନ୍ ଯୋଜନାମାନଙ୍କର ସମୀକ୍ଷା କରିଛନ୍। ବିକଶିତ ଗାଁ, ବିକଶିତ ଓଡ଼ିଶା, ଅନ୍ତ୍ୟୋଦୟ ଗୃହ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଗ୍ରାମୀଣ, ମନରେଗା ଆଉ ତିଆରି ଚାଲିଥିବା ପିଇବାର ପାନ ପ୍ରକଳ୍ପମାନଙ୍କର ମନ୍ତ୍ରୀ ସମୀକ୍ଷା କରିଛନ୍। ବିକଶିତ ଗାଁ, ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ରାଜ୍ୟର ସମୃଦ୍ଧିକେ ବଢ଼ାବା ବୋଲି ଏ ଅବସରରେ ମନ୍ତ୍ରୀ କହିଛନ୍ତି। 2025-26 ଶିକ୍ଷାବର୍ଷରେ ସ୍ନାତକୋତ୍ତର ପାଠ୍ୟକ୍ରମ ଥିବା ନାଁ ଲେଖା ଲାଗି ହୋଇଥିବା କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ ସିପିଇଟି ପ୍ରବେଶିକା ପରୀକ୍ଷା ଫଲ ଆଜି ଉପରବେଳା ବାହାରବା। ଛାତ୍ରଛାତ୍ରୀମାନେ ସାମ୍ସ ପିଜି ପୋର୍ଟାଲ୍ଥି ଫଲାଫଲ ଜାଣିପାରିବେ। ଇତାର ଉତ୍ତରୁ ଛାତ୍ରଛାତ୍ରୀମାନେ ପୋର୍ଟାଲ୍ଥି ଆଜିଠାରୁ 8 ତକ ନାଁ ଲେଖା ଲାଗି ଚଏସ୍ ଫିଲିଂ କରିପାରିବେ। ଓଡ଼ିଶାନ ଥିବା ଜଳ ଉତ୍ସମାନଙ୍କର ଗଣନା ବାବଦ ସମୀକ୍ଷା ବୈଠକ ଗଲାକାଲ ଉନ୍ନୟନ କମିଶନର ଆର୍ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଗର୍ଗ ଅଧ୍ୟକ୍ଷତାରେ ହୋଇଯାଇଛି। କେନ୍ଦ୍ର ଜଳଶକ୍ତି ବିଭାଗ, ନଦୀ ବିକାଶ ଆଉ ଗଙ୍ଗା ସଂରକ୍ଷଣ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାରଙ୍କ ସହଯୋଗଥି ରାଜ୍ୟରେ ଥିବା ଜଳସମ୍ପଦ ଆର୍ ଜଳ ଉତ୍ସମାନଙ୍କର ଗନ୍ତି ଆର୍ ଡାଟାବେସ୍ କାମ ଜାରି ରହିଛି। ବୈଠକଟି ଇ ବାବଦେ ବିସ୍ତୃତ ଆଲୋଚନା କରିକି ଜଳ ଉତ୍ସମାନଙ୍କର ବାବଦେ ପ୍ରଭାବୀ ଆଉ ସଠିକ୍ ତଥ୍ୟ ଠୁଲ୍ କରବାର ଉପରେ ଉନ୍ନୟନ କମିଶନର ପରାମର୍ଶ ଦେଇଛନ୍ତି। ଇଥି ପହିଲା କରି ବୃହତ ମଧ୍ୟମ ଜଳସେଚନ ପ୍ରକଳ୍ପ ଆଉ ଝର୍ଣ୍ଣାମାନଙ୍କର ବିଲ୍ ଗଣତି ସାମିଲ କରାଯାଇଛି। ବିକଶିତ କୃଷି ସଂକଳ୍ପ ଅଭିଯାନ ଥିବା ସମ୍ବଲପୁର କୃଷି ବିଜ୍ଞାନ ତରଫୁ ନାକ୍ତିଦେଓଲ ବ୍ଲକର ଭିନ୍ ଭିନ୍ ଗାଁ କାର୍ଯ୍ୟକ୍ରମମାନ ହେବା। ଏହି ଅବସରରେ ବୈଜ୍ଞାନିକ ଆଉ ଅଧିକାରୀମାନେ ଚାଷୀମାନଙ୍କୁ ଆଧୁନିକ କୃଷି ପଦ୍ଧତି, ମାଟିର ସ୍ୱାସ୍ଥ୍ୟ ପରିଚାଳନା ସହିତ ଭିନ୍ ଭିନ୍ ଉନ୍ନତ ଚାଷ ପଦ୍ଧତି ବାବଦେ ବୁଝାବେ। ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ହରଦଖୋଲ ଆର୍ ଗର୍ଝୁରା ଗାଁ ବିକଶିତ କୃଷି ସଂକଳ୍ପ ଅଭିଯାନ ହୋଇଯାଇଛି। ଏହି ଅବସରରେ କୃଷି ବୈଜ୍ଞାନିକମାନେ ଦୁଇ ଗାଁ ଆଧୁନିକ ଚାଷ ପ୍ରଯୁକ୍ତି ଆଉ ନିରନ୍ତର ଚାଷ ପଦ୍ଧତି ବାବଦେ ଚାଷୀମାନଙ୍କୁ ସଚେତନ କରିଥିଲେ। ଇତାର ସହିତ କୃଷି ଅଧିକାରୀମାନେ ଚାଷୀମାନଙ୍କ ସଙ୍ଗେ ଖରିଫ ଫସଲ ଯୋଜନା, ମାଟିର ସ୍ୱାସ୍ଥ୍ୟ ପରିଚାଳନା, ପାନମଡ଼ା ପଦ୍ଧତି ଆଉ ଭିନ୍ ଭିନ୍ ସରକାରୀ ଅନୁଦାନ ବାବଦେ ବୁଝାଇଥିଲେ। ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଅମାନର ପଞ୍ଚାୟତନ ଝିଅ ପାଇଁ ଗଛଟିଏ ଆଉ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ସଭାପତିତ୍ୱରେ ହୋଇଥିବା କାର୍ଯ୍ୟକ୍ରମଟି ଜିଲ୍ଲା ପ୍ରଶାସନ ଆଉ ଜଙ୍ଗଲ ବିଭାଗ ଅଧିକାରୀମାନେ ଯୋଗ ଦେଇକରି ନବଜାତ ଶିଶୁ କନ୍ୟାମାନଙ୍କ ଉଦ୍ଦେଶ୍ୟଥି ଗଛ ଲଗାଇଥିଲେ। ଏହି ଅବସରରେ ଗର୍ଭବତୀମାନଙ୍କୁ ଫଲମୂଲ, ପନିପରିବା ଆଉ ପୁଷ୍ଟିକର ଖାଦ୍ୟ ଉପହାର ଦିଆଯାଇଥିଲା। ରାଜ୍ୟ ସରକାରଙ୍କ ବଛରପୂର୍ତ୍ତି ପାଳନ ଅବସରରେ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାମାନଙ୍କର ବାବଦେ ଲୋକ ସଚେତନ କରିବା ଲାଗି କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଏହି ଅବସରରେ ଜୁନ୍ 12-20 ତକ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ଠାରେ ସାଧାରଣ ସଭା, ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ପ୍ରଦର୍ଶନୀ, ଆଲୋଚନା ଚକ୍ର ଆଉ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା। ସରକାରଙ୍କ ଭିନ୍ ଭିନ୍ ବିଭାଗର ମିଳିତ ସହଯୋଗଥି ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯିବା ବୋଲି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ସୂଚନା ଦେଇଛନ୍ତି। ସମ୍ବଲପୁର ଭିଏସ୍ଏସ୍ ଷ୍ଟାଡିୟମ୍ଠାରେ ଚାଲିଥିବା ସିଏମ୍ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ସମ୍ବଲପୁର ଜୋନ୍ ଫାଇନାଲ୍ଟି ଆଜି ଉପରବେଳା ସମ୍ବଲପୁର ଆର୍ ବରଗଡ଼ ଦଲ ଭିତରେ ମ୍ୟାଚ୍ ହେବା। ଏଥି ଜିତିଲା ଦଲ ଅଲଗା ଜୋନ୍ମାନଙ୍କର ବିଜୟୀ ଦଲ ସାଙ୍ଗେ ଖେଳବା। ଗଲାଗାଲ ସୁବର୍ଣ୍ଣପୁର ଦଲ 3-0 ଗୋଲ୍ଥି ସୁନ୍ଦରଗଡ଼କେ ଆର୍ ବରଗଡ଼ ଦଲ 10-0 ଗୋଲ୍ଥି ବୌଦ୍ଧକେ ହରେଇଛେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 24 ଭିତରେ କଳାହାଣ୍ଡି ସହିତ ରାଜ୍ୟର 6 ଜାଗାର ଘଡ଼ଘଡ଼ି ସହିତ ହାଲକା ବର୍ଷା ହୋଇପାରେ। ସେଆଡ଼େ ଖରା ଫିରବାରୁ ରାଜ୍ୟର ବଡ଼ଭାଗୀ ଜାଗାର ଗରମ ଆର୍ ଗୁଲଗୁଲି ବଢ଼ିଛେ। ସମୁଦ୍ର ଖଣି ଇଲାକାମାନଙ୍କେ ଜବର ଖରା ଗରମ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ସତର୍କ କରିଛେ। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।